ନମସ୍କାର, ମୁଁ ଅସୀମା ପଣ୍ଡା। ଆଜି ଆରିଆନା ମ୍ୟୁଜିକ୍ ଚ୍ୟାନେଲ ପାଇଁ ଗୋଟେ ବହୁତ ସୁନ୍ଦର ଖ୍ରୀଷ୍ଟିଆନ ଡିଭୋସନାଲ ଗୀତ ରେକର୍ଡିଂ ହେଲା। ଯେଉଁ ଗୀତଟିକୁ ଲେଖିଛନ୍ତି ଅମରେଶ ସାର୍ ଏବଂ ସଙ୍ଗୀତରେ ସଜେଇଛନ୍ତି ପୁରାତନ ଜେନା। ଗୀତଟିକୁ ଆଗରୁ ଅଲରେଡି ମେଲ୍ ଭର୍ଜନ ଗାଇ ସାରିଥିଲେ ଆପଣମାନଙ୍କର ଫେଭରେଟ୍ ସିଙ୍ଗର ଲେଟ୍ ହ୍ୟୁମାନ ସାଗର। ଆଜି ତାର ଫିମେଲ୍ ଭର୍ଜନ ରେକର୍ଡିଂ ହେଲା। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ଭଲ ଲାଗିବ। ଯେମିତି ହ୍ୟୁମାନଙ୍କର ମେଲ୍ ଭର୍ଜନ ଆପଣମାନେ ଏତେ ମାତ୍ରାରେ ଭଲ ପାଇବା ଦେଇଥିଲେ, ଆଶା କରୁଛି ଫିମେଲ୍ ଭର୍ଜନ ବି ସମସ୍ତଙ୍କୁ ଭଲ ଲାଗିବ, ସମସ୍ତଙ୍କ ହୃଦୟକୁ ଛୁଇଁବ।